ଯୋଶୁଆ 14 ପର୍ବ। କିଣାଣ ଦେଶରେ ଇସ୍ରାଏଲ ସନ୍ତାନଗଣ ଏହିସବୁ ଅଧିକାର ପାଇଲେ। ଇଲିଆସର ଯାଜକ ଓ ନୁନର ପୁତ୍ର ଯୋଶୁଆ ଓ ଇସ୍ରାଏଲ ସନ୍ତାନଗଣର ପିତୃବଂଶୀୟ ପ୍ରଧାନବର୍ଗ, ଯେପରି ସଦାପ୍ରଭୁ ମୋଶାଙ୍କ ଦ୍ୱାରା ଆଜ୍ଞା ଦେଇଥିଲେ, ତଦନୁସାରେ ସେମାନେ ତାହା 9 ବଂଶକୁ ଓ ଅର୍ଦ୍ଧବଂଶକୁ ଗୁଲିବାଣ୍ଟ ଦ୍ୱାରା ବିଭାଗ କରିନେଲେ। କାରଣ ମୋଶା ଜର୍ଦ୍ଦନ ପୂର୍ବପାରିରେ 2 ବଂଶ ଓ ଅର୍ଦ୍ଧବର୍ଷକୁ ଅଧିକାର ଦେଇଥିଲେ, ମାତ୍ର ସେମାନଙ୍କ ମଧ୍ୟରେ ଲେବ୍ୟମାନଙ୍କୁ କୌଣସି ଅଧିକାର ଦେଲେ ନାହିଁ। ଯୋସେଫର ସନ୍ତାନଗଣ ମନସି ଓ ଇଫ୍ରେମ 2 ବଂଶ ଥିଲେ। ପୁଣି ସେମାନେ ଲେବ୍ୟମାନଙ୍କୁ କେତେକ ବସତି ନଗର ଓ ପଶୁ ଓ ସମ୍ପତ୍ତି ନିମନ୍ତେ ତଳି ଭୂମି ଛଡ଼ା ଦେଶ ମଧ୍ୟରେ ଆଉ କୌଣସି ଅଂଶ ଦେଲେ ନାହିଁ। ସଦାପ୍ରଭୁ ମୋଶାଙ୍କୁ ଯେପରି ଆଜ୍ଞା ଦେଇଥିଲେ, ତଦନୁସାରେ ଇସ୍ରାଏଲ ସନ୍ତାନଗଣ କର୍ମ କରି ଦେଶ ବିଭାଗ କଲେ। ସେ ସମୟରେ ଯେଉଦା ସନ୍ତାନଗଣ ଗିଲଗଲରେ ଯୋଶୁଆଙ୍କ ନିକଟକୁ ଆସିଲେ, ତେଣୁ କନିସିୟ ଜିଫୁନ୍ନିର ପୁତ୍ର କାଲେବ ତାଙ୍କୁ କହିଲେ, ସଦାପ୍ରଭୁ ତୁମ୍ଭ ବିଷୟରେ ଓ ଆମ୍ଭ ବିଷୟରେ ପରମେଶ୍ୱରଙ୍କ ଲୋକ ମୋଶାଙ୍କୁ କାଦେଶ ବନ୍ୟର ଯାହା କହିଥିଲେ ତାହା ତୁମେ ଜାଣ। ମୋର 40 ବର୍ଷ ବୟସରେ ସଦାପ୍ରଭୁଙ୍କ ସେବକ ମୋଶା ଦେଶ ଅନୁସନ୍ଧାନ କରିବା ପାଇଁ କାଦେଶ ବର୍ଣ୍ଣେୟଠାରୁ ମୋତେ ପଠାଇଥିଲେ। ତହିଁରେ ମୁଁ ଆପଣା ମନରେ ଯାହା ଥିଲା ତଦନୁସାରେ ତାଙ୍କୁ ସମ୍ବାଦ ଆଣିଦେଲି। ତଥାପି ମୋହର ଯେଉଁ ଭାତୃଗଣ ମୋର ସଙ୍ଗେ ଯାଇଥିଲେ ସେମାନେ ଲୋକମାନଙ୍କ ହୃଦୟ ତରଳାଇ ପକାଇଲେ, ମାତ୍ର ମୁଁ ସମ୍ପୂର୍ଣ୍ଣ ରୂପେ ସଦାପ୍ରଭୁ ମୋର ପରମେଶ୍ୱରଙ୍କ ଅନୁଗତ ହେଲି। ଏହେତୁ ମୋଶା ସେହିଦିନ ଶପଥ କରି କହିଲେ, ଯେଉଁ ଭୂମିରେ ତୁମର ପାଦ ପଡ଼ିଅଛି ତାହା ଅବଶ୍ୟ ତୁମର ଓ ଯୁଗାନୁକ୍ରମେ ତୁମ ସନ୍ତାନଗଣର ଅଧିକାର ହେବ, ଯେହେତୁ ତୁମେ ସମ୍ପୂର୍ଣ୍ଣ ରୂପେ ସଦାପ୍ରଭୁ ଆମ୍ବ ପରମେଶ୍ୱରଙ୍କ ଅନୁଗତ ହୋଇଅଛ। ଏବେ ଦେଖ, ପ୍ରାନ୍ତରରେ ଇସ୍ରାଏଲ ଭ୍ରମଣ କରିବା ବେଳେ ସଦାପ୍ରଭୁ ମୋଶାଙ୍କୁ ସେହି ଯେଉଁ କଥା କହିଥିଲେ, ତଦ୍ବଦି ସଦାପ୍ରଭୁ ଆପଣ ବାକ୍ୟାନୁସାରେ ମୋତେ 45 ବର୍ଷ ହେଲା ଜୀବିତ ରଖିଛନ୍ତି। ଏଣୁ ଏବେ ଦେଖ, ମୁଁ ଆଜି 4 କୋଡ଼ି 5 ବର୍ଷ ବୟସ୍କ ହୋଇଅଛି। ତଥାପି ମୋଶା ଯେଉଁଦିନ ମୋତେ ପଠାଇଥିଲେ ସେଦିନ ମୁଁ ଯେପରି ବଳବାନ ଥିଲି ସେପରି ଆଜି ଅଛି। ଯୁଦ୍ଧ କରିବା ପାଇଁ ଓ ବାହାରେ ଭିତରେ ଯିବା ଆସିବା ପାଇଁ ସେ ସମୟରେ ମୋହର ଯେପରି ବଳ ଥିଲା ସେପରି ଏବେ ମଧ୍ୟ ମୋହର ବଳ ଅଛି। ଏହେତୁ ସେଦିନ ଏହି ଯେଉଁ ପର୍ବତ ବିଷୟରେ ସଦାପ୍ରଭୁ କହିଥିଲେ ତାହା ମୋତେ ଦିଅ, କାରଣ ଅନାକୀୟମାନେ ସେଠାରେ ଥାନ୍ତି ଓ ନଗରମାନ ବୃହତ୍ ଓ ପ୍ରାଚୀର ବେଷ୍ଟିତ, ଏହା ତୁମେ ସେଦିନ ଶୁଣିଥିଲ। ହୋଇପାରେ ସଦାପ୍ରଭୁ ମୋର ସଙ୍ଗରେ ହେବେ, ପୁଣି ମୁଁ ସଦାପ୍ରଭୁଙ୍କ ବାକ୍ୟାନୁସାରେ ସେମାନଙ୍କୁ ତଳିଦେବି। ଏଥିରେ ଯୋଶୁଆ ତାହାଙ୍କୁ ଆଶୀର୍ବାଦ କଲେ। ପୁଣି ସେ ଜିଫୁନିର ପୁତ୍ର କାଲେବକୁ ଅଧିକାରାର୍ଥେ ହିବ୍ରୋନ୍ ଦେଲେ। ଏହେତୁ ଆଜି ପର୍ଯ୍ୟନ୍ତ ହିବ୍ରୋନ୍ କନସିୟ ଜିଫୁନିର ପୁତ୍ର କାଲେବଙ୍କର ଅଧିକାର ହୋଇଅଛି, ଯେହେତୁ ସେ ସମ୍ପୂର୍ଣ୍ଣ ରୂପେ ସଦାପ୍ରଭୁ ଇସ୍ରାଏଲ ପରମେଶ୍ୱରଙ୍କର ଅନୁଗତ ହୋଇଥିଲେ। ପୂର୍ବକାଳରେ ଏହି ହିବ୍ରୋନ୍ର ନାମ କିରିୟଥବ ଅର୍ବର ନଗର ଥିଲା। ସେହି ଅର୍ବ ଅନାକ୍ୟମାନଙ୍କ ମଧ୍ୟରେ ସର୍ବପ୍ରଧାନ ଲୋକ ଥିଲା। ଏ ଉତାରୁ ଦେଶ ଯୁଦ୍ଧରୁ ବିଶ୍ରାମ ପାଇଲା।